ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପଶ୍ଚିମ ଏସିଆ ବିବାଦ ପରିପ୍ରେକ୍ଷୀରେ ଦେଶବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଏଥିପାଇଁ ସବୁ ସରକାରୀ ବିଭାଗ ସମ୍ମିଳିତ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି। କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ସହ ମିଳିମିଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମୋଦି ସମ୍ପୃକ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ବିଭିନ୍ନ ମନ୍ତ୍ରଣାଳୟ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ଗୋଷ୍ଠୀଗତ ବିକାଶ କ୍ଷେତ୍ରରେ ସହଯୋଗର ଅନେକ ସମ୍ଭାବନା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଅହମ୍ମଦାବାଦରେ ଚାଲିଥିବା ଓଡ଼ିଶା ପର୍ବର ଗତକାଲି ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ପର୍ବ ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଗତକାଲିର କାର୍ଯ୍ୟକ୍ରମରେ ଗୁଜରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ବହୁସଂଖ୍ୟାରେ ଯୋଗଦେଇ ସେମାନଙ୍କର ଅନୁଭୂତି ଉପରେ ଆଲୋକପାତ କରିଛନ୍ତି। ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବାରେ ପୂର୍ବତନ ଛାତ୍ରସଂଘର ଅଭିଜ୍ଞତା, ଜ୍ଞାନ ଏବଂ ଅନ୍ତର୍ଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଇବେଟି ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜେଏନ୍ୟୁ ଓଡ଼ିଶା ଆଲୁମିନି ସଂଘର ବାର୍ଷିକୋହବରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ସମାବେଶୀ ଏବଂ ନିରନ୍ତର ବିକାଶ ପଥରେ ସାମୁହିକ ପ୍ରୟାସର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅବସରରେ ସଂଘର ଏକ ସ୍କରଣିକାକୁ ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବ୍ୟକ୍ତିଗତ ଅଧିକାରର ସୁରକ୍ଷା ସହିତ ଅନ୍ୟମାନଙ୍କ ଅଧିକାରକୁ ସମାନ ଭାବେ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ତଦାରଖ ପ୍ରଫେସର କହ୍ନେୟା ତ୍ରିପାଠୀ କହିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସି ଗତକାଲି ଏକ ଆଲୋଚନା ବୈଠକରେ ଶ୍ରୀ ତ୍ରିପାଠୀ ମାନବାଧିକାର ଶିକ୍ଷାକୁ ପ୍ରଚାର ଓ ପ୍ରସାର କରିବାରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ମାନବାଧିକାର କେନ୍ଦ୍ର ସ୍ଥାପନ, ଡିଗ୍ରୀ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ ଆଦି ନେଇ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଅସୁରାଳିଠାରେ 78 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରାଥମିକ ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ର, ଖପରପଦା ପଞ୍ଚାୟତରେ ପାନୀୟ ଜଳ ସଂରକ୍ଷଣ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଏଥିସହିତ ଶ୍ରୀ ସୂରଜ କେତେକ ପ୍ରକଳ୍ପର ଗତକାଲି ଶିଳାନ୍ୟାସ କରିଛନ୍ତି। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଏବଂ ଜୟୀ ରାଜଗୁରୁଙ୍କର ଆଜି ହେଉଛି ବଳିଦାନ ଦିବସ। ଇଂରେଜ ସରକାର 1931 ମସିହା ମାର୍ଚ୍ଚ 23 ତାରିଖରେ ଏହି ତିନି ମହାନ ଯୋଦ୍ଧାଙ୍କୁ ଫାଶୀ ଦେଇଥିଲେ। ସେମାନଙ୍କର ଦେଶପ୍ରେମ ଏବଂ ବଳିଦାନକୁ ସ୍କରଣ କରିବା ପାଇଁ ଦେଶବ୍ୟାପୀ ଆଜି ଶହୀଦ ଦିବସ ପାଳନ କରାଯାଉଛି। ଏହି ଅବସରରେ ଜାତୀୟ ଗୀତର 150 ବର୍ଷ ପାଳନ ଏବଂ ଶହୀଦ ଦିବସ ଅବସରରେ ଆଜିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବନ୍ଦେ ମାତରମ୍ ପ୍ରତିଯୋଗିତା ଆରମ୍ଭ ହେଉଛି। ବନ୍ଦେ ମାତରମ୍ ସହିତ ସଂଶ୍ଳିଷ୍ଟ ସଂସ୍କୃତି, ବ୍ୟକ୍ତିବିଶେଷ, ସ୍ଥାନ ଏବଂ ଘଟଣାବଳୀ ଆଧାରିତ ଜାତୀୟ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା ଏଥିରେ ଅନ୍ତର୍ଭୁକ୍ତ। 15 ବର୍ଷରୁ ଅଧିକ ଯୁବବର୍ଗଙ୍କଠାରୁ ରିଲ୍ସ, କୃତ୍ରିମ ବୁଦ୍ଧିମତା ଆଧାରିତ ଚଳଚ୍ଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ସୃଜନଶୀଳ ପ୍ରସ୍ତୁତିର ଆହ୍ୱାନ କରାଯାଇଛି। ଜାତୀୟ ଗୁଣବତ୍ତା ମାନ ପ୍ରମାଣପତ୍ର କ୍ଷେତ୍ରରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର ସମସ୍ତ 8ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ମାନ୍ୟତା ପାଇଛି। ଜିଲ୍ଲାର 6ଟି ଗ୍ରାମାଞ୍ଚଳ ପ୍ରାଥମିକ କେନ୍ଦ୍ର ଏବଂ 231ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ର ଏହି ପ୍ରମାଣପତ୍ର ପାଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ ଖଦିମେଳା 2025-26 ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେଉଛି। ଖାରବେଳ ନଗରସ୍ଥିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ମେଳାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିବେ। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆୟୋଜିତ ଏହି ମେଳା ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଏବଂ ଏଥିସହିତ ଜଡ଼ିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପାଣିପାଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆଜିର ପର୍ଯ୍ୟବେକ୍ଷଣ ଆସନ୍ତାକାଲିର ସୁରକ୍ଷା। 1950 ମସିହା ଆଜିର ଦିନରେ ସ୍ୱିଜରଲ୍ୟାଣ୍ଡଠାରେ ଜେନେଭାଠାରେ ବିଶ୍ୱ ପାଣିପାଗ ବିଭାଗ ଗଠନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ରେଡ଼ିଓ ଷ୍ଟେସନଠାରେ ଧୋବାନାଳ ରାସ୍ତା ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ବିଧାୟକ କେ ଅନିଲ କୁମାରଙ୍କ ଦ୍ୱାରା ଉଦ୍ଘାଟିତ ଏହି ବ୍ୟବସ୍ଥାରେ ବିଧାୟକ ପାଣ୍ଠିରୁ 12 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।